ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ମୁଖ୍ୟ ସମ୍ବାଦ, ହାଇବ୍ରିଡ୍ ବ୍ୟାଟେରୀ ଇଲେକ୍ଟ୍ରୋଡ୍ର ସ୍ଥାନୀୟ ଉତ୍ପାଦନକୁ ହଂସଲପୁରଠାରେ ଆଜି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ. ସର୍ଦ୍ଦାର ପଟେଲ ଭଗବାନ ବିର୍ସା ମୁଣ୍ଡାଙ୍କ 150ତମ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ପାଳନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ 3ଟି କମିଟି ଗଠିତ. କୃଷକଙ୍କ ସ୍ୱାର୍ଥ ରକ୍ଷା ଏବଂ କଲ୍ୟାଣକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି, କହିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ. ଦକ୍ଷିଣ ଗାଜାରେ ଏକ ହସ୍ପିଟାଲ ଉପରେ ଇସ୍ରାଏଲ ଆକ୍ରମଣରେ 5 ଜଣ ସାମ୍ବାଦିକଙ୍କ ସମେତ 20 ଜଣଙ୍କର ମୃତ୍ୟୁ ଏବଂ ୟୁପିଏସ୍ରୁ ଏନ୍ପିଏସ୍କୁ ପରିବର୍ତ୍ତନ ବ୍ୟବସ୍ଥା ଆରମ୍ଭ କଲା ଅର୍ଥ ମନ୍ତ୍ରଣାଳୟ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟର ଅହମ୍ମଦାବାଦ ନିକଟବର୍ତ୍ତୀ ହଂସଲପୁରଠାରେ ହାଇବ୍ରିଡ୍ ବ୍ୟାଟେରୀ ଇଲେକ୍ଟ୍ରୋଡ୍ର ସ୍ଥାନୀୟ ଉତ୍ପାଦନକୁ ଉଦ୍ଘାଟନ କରିବେ। ଏହି ଅବସରରେ ଶ୍ରୀ ମୋଦି 100ଟି ଦେଶକୁ ବୈଦ୍ୟୁତିକ ଯାନ ରପ୍ତାନୀର ଶୁଭାରମ୍ଭ କରିବା ସହ ଜନସମାବେଶକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପ ସଫଳତା ଏକ ଉଦାହରଣ ସ୍ୱରୂପ ପ୍ରଧାନମନ୍ତ୍ରୀ ଭାରତରେ ନିର୍ମିତ ସୁଜୁକିର ପ୍ରଥମ ବିଶ୍ୱସ୍ତରୀୟ ରଣନୈତିକ ବ୍ୟାଟେରୀଯୁକ୍ତ ବୈଦ୍ୟୁତିକ ଯାନର ଶୁଭାରମ୍ଭ କରିବେ। ୟୁରୋପ ଏବଂ ଜାପାନ ଭଳି ପ୍ରମୁଖ ବଜାର ସମେତ 100ରୁ ଅଧିକ ଦେଶକୁ ଏହି ଯାନ ରପ୍ତାନୀ କରାଯିବ। ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ପଦକ୍ଷେପ ସ୍ୱରୂପ TDS ଲିଥିୟମ୍ ଆୟନ୍ ବ୍ୟାଟେରୀ ପ୍ଲାଣ୍ଟରେ ହାଇବ୍ରିଡ୍ ବ୍ୟାଟେରୀ ଇଲେକ୍ଟ୍ରୋଡ୍ର ସ୍ଥାନୀୟ ଉତ୍ପାଦନକୁ ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିବେ। ଏହି ପଦକ୍ଷେପ ଘରୋଇ ଉତ୍ପାଦନକୁ ତ୍ୱରାନ୍ୱିତ କରିବା ସହିତ ନବସୃଜନକୁ ପ୍ରୋହାହନ ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଦେଶରେ ସବୁଜ ଉତ୍ପାଦନକୁ ଏହା ସୁଦୃଢ଼ କରିବ। ଗୁଜରାଟକୁ 2ଦିନିଆ ଗସ୍ତ ଅବସରରେ ଶ୍ରୀ ମୋଦି ଗତକାଲି ଅହମ୍ମଦାବାଦର ଖୋଡାଲଧାମ ପଡ଼ିଆରେ 5,400 କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଜନସମାବେଶକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କୃଷକ, ଗୋପାଳକ, କ୍ଷୁଦ୍ର ଉଦ୍ୟୋଗୀଙ୍କ ସ୍ୱାର୍ଥ ରକ୍ଷା ଦେଶ ପାଇଁ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି।
आर्थिक स्वार्थ वाली राजनीति सब कोई अपना करने में लगा है, उसे हम भली भांति देख रहे हैं। मैं अहमदाबाद की धरती से अपने लघु उद्यमियों से कहूंगा, मेरे छोटे छोटे दुकानदार भाई बहनों से कहूंगा, मेरे किसान भाइयों से कहूंगा, मेरे पशुपालक भाई बहन से कहूंगा, मेरे देश के लघु उद्यमी हो, किसान हो, पशुपालक हो, हर किसी के लिए मैं आपको बार बार वादा करता हूं, मोदी के लिए आपके ही सर्वोपरि है। मेरी सरकार लघु उद्यमियों का, किसानों का, पशुपालकों का कभी भी अहित नहीं होने देंगी।
ସମାଜର ପ୍ରତ୍ୟେକ ବର୍ଗଙ୍କ ପାଇଁ ଏକ ମର୍ଯ୍ୟାଦାପୂର୍ଣ୍ଣ ଜୀବନ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସରକାର ପ୍ରୟାସ ଜାରି ରଖିଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ଦେଶର ପରିବର୍ତ୍ତନମୂଳକ ଯାତ୍ରା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆତ୍ମନିର୍ଭରଶୀଳତାକୁ ବିକଶିତ ଭାରତର ଭିତ୍ତିଭୂମି ଭାବରେ ପରିଣତ କରାଯାଇଛି। 2047 ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ର ହେବ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିବା ସହ ମେକ୍ ଇନ୍ ଇଣ୍ଡିଆ ଉତ୍ପାଦକୁ ପ୍ରାଥମିକତା ଦେବା ଏବଂ ଏହାର ଗୁଣବତ୍ତା ବୃଦ୍ଧି କରିବା ଉପରେ ଆହ୍ୱାନ ଦେଇଛନ୍ତି।
आज भारत ने आत्मनिर्भरता को विकसित भारत के निर्माण का आधार बना दिया है। अपने किसानों, अपने मछुआरों, अपने पशुपालकों, अपने उद्यमियों के दम पर भारत तेजी से विकास के रास्ते पर चल रहा है।
ଦେଶର 3 ଜଣ ବିଶିଷ୍ଟ ଜନନାୟକଙ୍କ ସ୍ମୃତି ସମାରୋହ ପାଳନ ଲକ୍ଷ୍ୟ ନେଇ ସରକାର 3ଟି କମିଟି ଗଠନ କରିଛନ୍ତି। ଶୁଣନ୍ତୁ ଏ ସମ୍ପର୍କରେ ଏକ ରିପୋର୍ଟ।
ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଓ ଭଗବାନ ବିର୍ସା ମୁଣ୍ଡାଙ୍କ 150ତମ ଜନ୍ମବାର୍ଷିକୀ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତବାର୍ଷିକୀ ପାଳନକୁ ଦୃଷ୍ଟିରେ ରଖି ସରକାର 3ଟି ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ସଂସ୍କୃତି ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି 3ଟିଯାକ କମିଟି ଗଠନ କରାଯାଇଛି। ଦେଶରେ ଏହିସବୁ ସ୍କୃତି ସମାରୋହ ପାଳନ ନେଇ ଯୋଜନା, କାର୍ଯ୍ୟକ୍ରମ ପରିଚାଳନା, ତଦାରଖ ତଥା ମାର୍ଗଦର୍ଶନର ଦାୟିତ୍ୱ କମିଟି ନିର୍ବାହ କରିବ। 1875 ଅକ୍ଟୋବର 31 ତାରିଖରେ ଗୁଜରାଟର ନାଦିଆଦଠାରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜନ୍ମଗ୍ରହଣ କରିଥିଲେ। ଦେଶର ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିବା ସର୍ଦ୍ଦାର ପଟେଲ ସ୍ୱଳ୍ପ ସମୟ ମଧ୍ୟରେ 565ଟି ଗଡ଼ଜାତ ରାଜ୍ୟକୁ ଭାରତ ସଂଘରେ ସାମିଲ କରି ଅଭୂତପୂର୍ବ ସଫଳତା ହାସଲ କରିଥିଲେ। ଆଦିବାସୀଙ୍କ ପ୍ରତୀକ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ନେତୃତ୍ୱରେ ଉଲ୍ ଗୁଲାନ ପଦକ୍ଷେପ ବ୍ରିଟିଶ ଶାସନ ବିରୁଦ୍ଧରେ ଆଦିବାସୀ ଆନ୍ଦୋଳନକୁ ତୀବ୍ର କରିଥିଲା। ପ୍ରଧାନମନ୍ତ୍ରୀ ଭାବେ ତିନିଥର ଦାୟିତ୍ୱ ନିର୍ବାହ କରିଥିବା ଅଟଳ ବିହାରୀ ବାଜପେୟୀ ଜଣେ ବିଶିଷ୍ଟ କବି, ଲେଖକ ଏବଂ ରାଜନେତା ଭାବେ ସର୍ବଜନ ବିଦିତ ଥିଲେ। ତାଙ୍କ ଜନ୍ମବାର୍ଷିକୀ ଡିସେମ୍ବର 25 ତାରିଖକୁ ସମଗ୍ର ଦେଶରେ ସୁଶାସନ ଦିବସ ଭାବରେ ପାଳନ କରାଯାଇଥାଏ। 2015 ଶ୍ରୀ ବାଜପେୟୀଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତରତ୍ନରେ ସମ୍ମାନିତ କରାଯାଇଥିଲା। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସତ୍ୟବ୍ରତ ବେହୁରା।
ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଦେଶର କୃଷକଙ୍କ ସ୍ୱାର୍ଥରକ୍ଷା ଏବଂ କଲ୍ୟାଣକୁ ସରକାର ସର୍ବଦା ପ୍ରାଥମିକତା ପ୍ରଦାନ କରିଛନ୍ତି। ଆମେରିକାର କୃଷି ସାମଗ୍ରୀ ଆମଦାନୀକୁ ପ୍ରତ୍ୟାଖ୍ୟାନ କରାଯାଇଛି। ଭୋପାଳଠାରେ ଭାରତୀୟ ବିଜ୍ଞାନ ଶିକ୍ଷା ଓ ଗବେଷଣା ସଂସ୍ଥାନ ଆଇଜର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଶ୍ରୀ ଚୌହାନ କହିଛନ୍ତି, ନୂତନ ଭାରତ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ। ଦେଶବାସୀଙ୍କ ସ୍ୱାର୍ଥରକ୍ଷା ପାଇଁ ସରକାର ଦୃଢ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଦେଶର ଚାଷୀ ଏବଂ ମତ୍ସ୍ୟଜୀବୀଙ୍କ ସ୍ୱାର୍ଥ ବିରୁଦ୍ଧ ଜନିତ କୌଣସି ଚୁକ୍ତି ସରକାର ସ୍ୱାକ୍ଷର କରିବେ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ଆହ୍ୱାନ ସ୍ୱଦେଶୀ ସାମଗ୍ରୀ ବ୍ୟବହାର ଉପରେ ଆଲୋକପାତ କରି ଶ୍ରୀ ଚୌହାନ କହିଛନ୍ତି, ଏହା ନିଯୁକ୍ତି ସୁଯୋଗ ସୃଷ୍ଟି ସହ ଦେଶର ଅର୍ଥନୀତିକୁ ମଜବୁତ କରିବ। ଦକ୍ଷିଣ ଗାଜାର ଏକ ହସ୍ପିଟାଲ ଉପରେ ଗତକାଲି ଇସ୍ରାଏଲ ପକ୍ଷରୁ ହୋଇଥିବା ଆକ୍ରମଣରେ 5 ଜଣ ସାମ୍ବାଦିକଙ୍କ ସମେତ 20 ଜଣଙ୍କର ମୃତ୍ୟୁ ହୋଇଛି। ଗାଜା ସହରର ଅଲ୍ସିଫା ହସ୍ପିଟାଲ ନିକଟରେ 2 ସପ୍ତାହ ପୂର୍ବରୁ ଇସ୍ରାଏଲ ଆକ୍ରମଣ ଦ୍ୱାରା 6 ଜଣ ସାମ୍ବାଦିକଙ୍କର ମୃତ୍ୟୁ ହୋଇଥିଲା। 22 ମାସର ସଂଘର୍ଷ ଅବସରରେ ଗାଜାରେ ଏପର୍ଯ୍ୟନ୍ତ ମୋଟ 192 ଜଣ ସାମ୍ବାଦିକଙ୍କର ମୃତ୍ୟୁ ହୋଇଛି ବୋଲି ସେଠାକାର ସୁରକ୍ଷା କମିଟି ସୂଚନା ଦେଇଛି। ଅନ୍ୟପକ୍ଷରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ କାର୍ଯ୍ୟାଳୟ ଗତକାଲିର ଆକ୍ରମଣ ଘଟଣାରେ ସାମ୍ବାଦିକଙ୍କ ମୃତ୍ୟୁ ପରିପ୍ରେକ୍ଷୀରେ ଏହା ଏକ ଦୁଃଖଦ ଦୁର୍ଘଟଣା ବୋଲି ବର୍ଣ୍ଣନା କରିଛି। ସାମ୍ବାଦିକ ଏବଂ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ଭୂମିକାକୁ ଇସ୍ରାଏଲ ସର୍ବଦା ସମ୍ମାନ ଜଣାଇଥାଏ। ହମାସ ଗୋଷ୍ଠୀଙ୍କ ବିରୁଦ୍ଧରେ ଇସ୍ରାଏଲ ପକ୍ଷରୁ ଏଭଳି ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି। ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକରେ ଖାଦ୍ୟ ସୁରକ୍ଷା ବୃଦ୍ଧି ପାଇଁ ସମର୍ଥନ କରିବାର ଦକ୍ଷତା ଭାରତର ରହିଛି ବୋଲି ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ଉପକାର୍ଯ୍ୟକାରୀ ନିର୍ଦ୍ଦେଶକ ତଥା ମୁଖ୍ୟ ପରିଚାଳନା ଅଧିକାରୀ କାର୍ଲ ସ୍କାଉ କହିଛନ୍ତି, ପ୍ରଯୁକ୍ତିବିଦ୍ୟା ଏବଂ ସୁବ୍ୟବସ୍ଥିତ ଅଭ୍ୟାସ ମାଧ୍ୟମରେ ଭାରତ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ଏ କ୍ଷେତ୍ରରେ ସହାୟତା ପ୍ରଦାନ କରିପାରିବ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ସଚିବ ଦେବେଶ ଚତୁର୍ବେଦୀଙ୍କ ସହ ଗତକାଲି ଆଲୋଚନା ବେଳେ ଶ୍ରୀ ସ୍କାଉ ଏହା କହିଛନ୍ତି, ବିଭିନ୍ନ ଜାତୀୟ ଆଞ୍ଚଳିକ ଏବଂ ବୈଷୟିକ ଖାଦ୍ୟ କାର୍ଯ୍ୟକ୍ରମଗୁଡ଼ିକ ଉପରେ ଉଭୟଙ୍କ ମଧ୍ୟରେ ମତ ବିନିମୟ ହୋଇଛି। ବୈଠକ ପରେ ଶ୍ରୀ ସ୍କାଉ କହିଛନ୍ତି, ଭାରତର ଦୃଢ଼ ସାମାଜିକ ସୁରକ୍ଷା ବ୍ୟବସ୍ଥା, ସୁଦୃଢ଼ୀକରଣ ପଦକ୍ଷେପ ଏବଂ ମହିଳାଙ୍କ ଆର୍ଥିକ ସଶକ୍ତିକରଣକୁ ପ୍ରୋହାହନ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ଅଭିଜ୍ଞତା, ପ୍ରଯୁକ୍ତିବିଦ୍ୟା ଏବଂ ସୁବ୍ୟବସ୍ଥିତ ପଦକ୍ଷେପର ଆଦାନ ପ୍ରଦାନ ମାଧ୍ୟମରେ ଅନ୍ୟ ରାଷ୍ଟ୍ରଗୁଡ଼ିକୁ ଖାଦ୍ୟ ସୁରକ୍ଷା କ୍ଷେତ୍ରରେ ସୁଦୃଢ଼ କରିବା ପାଇଁ ଭାରତ ସମର୍ଥନ ପ୍ରଦାନର ଦକ୍ଷତା ରଖିଛି ବୋଲି ସେ କହିଛନ୍ତି। ଦେଶର ଶସ୍ୟବୀମା, ଡିଜିଟାଲ କୃଷି ଆଦି ବିଭିନ୍ନ କ୍ଷେତ୍ରରେ ବିକାଶମୂଳକ ପଦକ୍ଷେପ ସମ୍ପର୍କରେ ସଚିବ ଶ୍ରୀ ଚତୁର୍ବେଦୀ ଆଲୋଚନା କାଳରେ ଶ୍ରୀ ସ୍କାଉଙ୍କୁ ଅବଗତ କରାଇଛନ୍ତି। ଦେଶର କାର୍ଯ୍ୟକାରୀ ହେଉଥିବା ଏକୀକୃତ ପେନ୍ସନ୍ ଯୋଜନା ୟୁପିଏସ୍ରୁ ଏକକାଳୀନ ଜାତୀୟ ପେନ୍ସନ୍ ବ୍ୟବସ୍ଥା ଏନ୍ପିଏସ୍କୁ ପରିବର୍ତ୍ତନ ସୁବିଧା ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଆରମ୍ଭ କରାଯାଇଛି। ସରକାରୀ ବିଜ୍ଞପ୍ତି ଅନୁଯାୟୀ ୟୁପିଏସ୍ ଯୋଜନାରେ ସାମିଲ ଥିବା କର୍ମଚାରୀ ସେମାନଙ୍କର ଅବସରର 1 ବର୍ଷ କିମ୍ବା ସ୍ୱେଚ୍ଛାକୃତ ଅବସରର 3 ମାସ ପୂର୍ବରୁ ଏହି ସୁବିଧା ଉପଲବ୍ଧ କରିପାରିବେ। ବହିଷ୍କାର କିମ୍ବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେଉଥିବା କର୍ମଚାରୀ ଏଥିପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ। ପରିବର୍ତ୍ତନ ପରେ କର୍ମଚାରୀଙ୍କ ପାଇଁ ନିଶ୍ଚିତ ଦେୟ ସମେତ ୟୁପିଏସ୍ ସୁବିଧା ଉପଲବ୍ଧ ହେବ ନାହିଁ। ଏହି ପଦକ୍ଷେପ ପେନ୍ସନ୍ ସୁବିଧାକୁ ସୁବ୍ୟବସ୍ଥିତ କରିବା ଏବଂ ଦୀର୍ଘକାଳୀନ ଅବସର କ୍ଷେତ୍ରରେ ଏନ୍ପିଏସ୍ ବ୍ୟବସ୍ଥାକୁ ସୁଦୃଢ଼ କରିବ। ଗତ ଏପ୍ରିଲ୍ ମାସରୁ ସରକାର କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଏକୀକୃତ ପେନ୍ସନ୍ ବ୍ୟବସ୍ଥା ୟୁପିଏସ୍କୁ ପ୍ରଚଳନ କରିଛନ୍ତି। ବିଶାଖାପାଟଣାର ନୌସେନା ଘାଟିଠାରେ ଆଜି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ 2 ଯୁଦ୍ଧ ଜାହାଜ ଉଦୟଗିରି ଓ ହିମଗିରିକୁ ଭାରତୀୟ ନୌସେନାରେ ସାମିଲ କରାଯିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହେବାକୁ ଥିବା ସମାରୋହରେ ପ୍ରଥମ ଥର ପାଇଁ 2 ଯୁଦ୍ଧ ଜାହାଜ ଏକକାଳୀନ ନୌସେନାରେ କମିଶନ କରାଯିବ। ନୌସେନାର କ୍ଷମତାକୁ ଏହା ଅଧିକ ସୁଦୃଢ଼ କରିବ। 2 ଜାହାଜର ଡିଜାଇନ୍ ଏବଂ ନିର୍ମାଣ ଆତ୍ମନିର୍ଭରଶୀଳ ଭାରତର ସଂକଳ୍ପକୁ ପ୍ରତିପାଦିତ କରୁଛି ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ହାଇବ୍ରିଡ୍ ବ୍ୟାଟେରୀ ଇଲେକ୍ଟ୍ରୋଡ୍ର ସ୍ଥାନୀୟ ଉତ୍ପାଦନକୁ ହନ୍ସଲପୁରଠାରେ ଆଜି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ସର୍ଦ୍ଦାର ପଟେଲ, ଭଗବାନ ବିର୍ସା ମୁଣ୍ଡାଙ୍କ 150ତମ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଶତବାର୍ଷିକୀ ପାଳନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ 3 କମିଟି ଗଠିତ। କୃଷକଙ୍କ ସ୍ୱାର୍ଥରକ୍ଷା ଏବଂ କଲ୍ୟାଣକୁ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି କହିଲେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ। ଦକ୍ଷିଣ ଗାଜାରେ ଏକ ହସ୍ପିଟାଲ ଉପରେ ଇସ୍ରାଏଲ ଆକ୍ରମଣରେ 20 ଜଣଙ୍କର ମୃତ୍ୟୁ ଏବଂ ୟୁପିଏସ୍ରୁ ଏନ୍ପିଏସ୍କୁ ପରିବର୍ତ୍ତନ ବ୍ୟବସ୍ଥା ଆରମ୍ଭ କଲା ଅର୍ଥ ମନ୍ତ୍ରଣାଳୟ। ସମ୍ବାଦ ଶେଷ ହେଲା।